ରାତିରେ ଭଗବାନଙ୍କ ସହିତ ରାସଲୀଳା ହେଉଛି, କିନ୍ତୁ ଦିନରେ ସେମାନେ ସହି ପାରୁନାହାନ୍ତି ଭଗବାନ ବିଚ୍ଛେଦ, ତେଣୁ ଭଗବାନ କ'ଣ କ'ଣ କରୁଛନ୍ତି ତାଙ୍କ ମନରେ ସବୁ ଚିନ୍ତା କରୁଛନ୍ତି ବା ଖବର ପାଇଛନ୍ତି ଶୁଣିଛନ୍ତି, ଏଇଭଳି ଭାବରେ ଭଗବାନ ଲୀଳା ସବୁ ରହିଛି। 11 ବର୍ଷ କାଳ ଲୀଳା କରିଥିଲେ ବୃନ୍ଦାବନରେ। ବିଶେଷ ଭାବରେ ଏଇ ଯେଉଁ ବଂଶୀ ବାଦନ ବିଷୟରେ କହିବି, ବଂଶୀ ଯେଉଁ ବାଦନ କଲା କରିବା ସମୟରେ ବଂଶୀ ବାଦନ ଯେଉଁ କରୁଛନ୍ତି ଭଗବାନ, ତା'ର କ'ଣ ସବୁ ପ୍ରଭାବ ପଡ଼ୁଛି, ବଂଶୀ ବା ଅଦ୍ଭୁତ ବଂଶୀ ଭଗବାନଙ୍କର। ତେଣୁ ବଂଶୀ ପ୍ରିୟ ସଖୀ, ବ୍ରହ୍ମା ବ୍ରହ୍ମଚନ୍ଦ୍ର ବ୍ରହ୍ମା କହୁଛି ଭଗବାନଙ୍କ ପ୍ରିୟ ସଖୀ ହେଉଛନ୍ତି ବଂଶୀ, ବଂଶୀରେ ସେ ସବୁକିଛି କାର୍ଯ୍ୟ କରିପାରିବେ। ଆମର ଯେମିତି ମୋବାଇଲ, ସେମିତି ଭଗବାନଙ୍କର ବଂଶୀ। ତେଣୁ ଯାହା ହେଉ, ଏଇଭଳି ଭାବରେ ଭଗବାନ ବଂଶୀ ବାହାର କରୁଛନ୍ତି, ଗୋପୀମାନେ ଚିନ୍ତା କରୁଛନ୍ତି। ଏବେ ପୂର୍ବ ଶ୍ଳୋକରେ ଆମେ ଆଲୋଚନା କରୁଥିଲେ କିଭଳି ଭାବରେ ଭଗବାନ ଯେଉଁ କ'ଣ ଗାଁ ସମାହୟତି ଯତ୍ର ମୁକୁନ୍ଦ, ଗୋପୀମାନଙ୍କୁ ଯେତେବେଳେ ଆହ୍ୱାନ କରୁଛନ୍ତି ସେ ନାମରେ, ଯମୁନୀ ଗଙ୍ଗେ ଇତ୍ୟାଦି ବିଭିନ୍ନ ନଦୀମାନଙ୍କର ନାମ ଶୁଣିକିରି ନଦୀମାନେ ସବୁ ତାଙ୍କର ଗତିରୁଦ୍ଧ ହୋଇଯାଉଛି। ଗତକାଲି ଆଲୋଚନା କରୁଥିଲେ, ଆମେ ଖୁବ୍ କମ୍ ସମୟ ମିଳୁଛି ଏ ସନ୍ଧ୍ୟାବେଳେ କଥା କହିବା ପାଇଁ, ତେଣୁ ଆମେ କାଲି ଏତେ ଆଲୋଚନା କରିବା ନାହିଁ, ବହୁତ ସଂକ୍ଷେପରେ କହିବା। ତେଣୁ ଏ ଶ୍ଳୋକରେ କହିଲେ ଅନୁଚରୈ ସମନୁବର୍ଣ୍ଣିତ ବୀର୍ଯ୍ୟ ଆଦି ପୁରୁଷ ଆଇବା ଚଳଭୂତି ବନଚରୋ ଗିରି ତଟେଷୁ ଚରନ୍ତି ବେଣୁ ନା ହୋୟତି ଗା ସଜଦାହି। ଏଇଟା ଗୀତ, ତାର ଛନ୍ଦ ରହିଛି। ଅନୁଚରୈ ସମନୁବର୍ଣ୍ଣିତ ବୀର୍ଯ୍ୟ ଆଦି ପୁରୁଷ ଇବା ଚଳଭୂତି, ଯେଉଁ ଆମର ରହିଛି ରାମାୟଣ ଇଏରେ ସ୍ୱରରେ, ସେ ସ୍ୱରରେ ଆମେ ସୁସ୍ମିତ ରାଧାନନ୍ଦ ସ୍ୱାମୀ ମହା ଗାନ କରନ୍ତି। ତେଣୁ ଏହିଭଳି ଭାବରେ ଅନୁଚରୈ ସମନୁବର୍ଣ୍ଣିତ ବୀର୍ଯ୍ୟ, ଭଗବାନଙ୍କର ଅନୁଚର ସବୁ ଯେଉଁ ରହିଛନ୍ତି, ସଖାମାନେ ସବୁ ରହିଛନ୍ତି, ସେମାନେ ଭଗବାନଙ୍କର ଶକ୍ତିକୁ ବର୍ଣ୍ଣନା କରୁଛନ୍ତି। ସମନ୍ୱବର୍ଣ୍ଣିତ ବୀର୍ଯ୍ୟ, ଭଗବାନଙ୍କର କେତେ ଶକ୍ତି ରହିଛି, ସବୁ ଗାନ ଆଦି ପୁରୁଷ ଇବାଚଳ ଭୂତି, ଭଗବାନ ଭୂତି, ଭୂତି କହିଲେ ବିଭୂତି, ହଁ, 10 ଅଧ୍ୟାୟରେ ଭଗବାନ ବିଭୂତି ଯୋଗ କହିଲେ, ଯାହା କହିଲେ 11 ଅଧ୍ୟାୟରେ ସେଟାକୁ ଦେଖାଇଦେଲେ, ଖାଲି ଥିଓରିଟିକାଲି କହିଲେ ନାହିଁ, ପ୍ରାକ୍ଟିକାଲି ଦେଖାଇଦେଲେ, ଯାହା ସବୁ 10 ଅଧ୍ୟାୟରେ ଭଗବାନ ବିଭୂତି ବିଷୟରେ କହିଲେ ତାକୁ 11 ଅଧ୍ୟାୟରେ ଦେଖାଇଦେଲେ, ଏବଂ ଭାଗବତ ମଧ୍ୟ ରହିଛି 10 ଅଧ୍ୟାୟ ଅନ୍ତିମରେ କହିଲେ, ଏତି କ'ଣ ମୁଁ ତୁମକୁ କହିବି ମୋର ବିଭୂତି ଅର୍ଜୁନ, ଅଥବା ଭୁବନେତେନ କିଂ ଜ୍ଞାତେନ ତଥା ଅର୍ଜୁନ ବିଷ୍ଟବ୍ୟାହମ ଇଦଂ କୃଷ୍ଣ ଏକାଂଶନ ସ୍ଥିତ ଜାଗାତ। ଭଗବାନ ଯଦି ବିଭୂତି ବିଷୟରେ କହିଥାନ୍ତେ ତାହେଲେ ଏ ପର୍ଯ୍ୟନ୍ତ ସରିନଥାନ୍ତା। ଭଗବାନଙ୍କ ବିଭୂତି ବା ଭଗବାନଙ୍କ ଶକ୍ତିକୁ ଗୁଣଗାନ କରୁଛନ୍ତି ଅନନ୍ତ ଦେବ 1000 ମୁଖରେ, ଏ ପର୍ଯ୍ୟନ୍ତ ସେ ସେଇପାରୁନାହିଁ। ତେଣୁ ସଂକ୍ଷେପରେ କହିକିରି ଭଗବତ ଗୀତାରେ 10 ଅଧ୍ୟାୟରେ ବିଭୂତି ବିଷୟରେ ଶ୍ରୀ ଶ୍ରୀ ସୀତାରାମ ଲୋକମାନେ ମାନ ଯୋଉଟି କହିଲେ, ଅଥବା ବୋହୁ ନେଇତେନ କିଙ୍କି ଆହାନ୍ତେନ ତବା ଅର୍ଜୁନ, ମୁଁ ତୁମକୁ କ'ଣ କହିବି ଅର୍ଜୁନ, ଏତିକି ଜାଣିରଖ ଏ ସମଗ୍ର ବିଶ୍ୱବ୍ରହ୍ମାଣ୍ଡ, ସମଗ୍ର ବିଶ୍ୱବ୍ରହ୍ମାଣ୍ଡ କହିଲେ ଖାଲି ବ୍ରହ୍ମାଙ୍କର ବ୍ରହ୍ମାଣ୍ଡ ନୁହଁ, ଏଇଭଳି ଭାବେ ଅନନ୍ତ କୋଟି ବ୍ରହ୍ମାଣ୍ଡ ରହିଛି, ଏସବୁ 1/4 ରହିଛି। ଚାରି ଭାଗରୁ ଭାଗେ, ଆର ତିନି ଗୁଣ ହେଉଛି ଚିତ୍ ଜଗତ। ଆମେ କ'ଣ ବୈଜ୍ଞାନିକ ମାନେ ଭାବୁଛନ୍ତି କ'ଣ ପୃଥିବୀରେ ଖାଲି ଲୋକ ରହିଛନ୍ତି ଆଉ କେଉଁଠି ଜୀବନ ନାହିଁ, କିନ୍ତୁ ଏହିଭଳି ଭାବରେ 14 ଭୁବନ ରହିଛି, ଏ ଭୌତିକ ଜଗତରେ ଯେଉଁ ଆମେ ରହିଛେ ଏଇଟା 14 ଭୁବନ। ଆର ବିସ୍ତାର ହେଉଛି 50 କୋଟି ଯୋଜନ ବା 400 କୋଟି ମାଇଲ। ଇଏ ହେଉଛି ଚତୁର୍ମୁଖ ବ୍ରହ୍ମା, ଛୋଟିଆ ଛୋଟିଆ ବ୍ରହ୍ମାଣ୍ଡଟା ଏଇଟା ରହିଛି। କେଉଁ ବ୍ରହ୍ମାଣ୍ଡରେ ବ୍ରହ୍ମା 10 ମୁଖ, କେଉଁଠି 100 ମୁଖ, କେଉଁଠି 1000 ମୁଖ, କେଉଁଠି 10000 ମୁଖ, ଏସବୁ ଚେତନ ଚର୍ଯ୍ୟା ମଧ୍ୟ ବର୍ଣ୍ଣନା କରାଯାଇଛି। ଏ ସମଗ୍ର ବିଶ୍ୱ ବ୍ରହ୍ମାଣ୍ଡ ସମଗ୍ର ସୃଷ୍ଟିର 4 ଭାଗରୁ ଭାଗେ, ଇଏ ଭଗବାନ ବିଭୂତି। ତେଣୁ ଏଇ ଭୂତି ଭଗବାନ ବିଭୂତିକୁ ଇଭାଚଳ ଭୂତି ଶେଷ ହେବ ନାହିଁ, ଅଚଳ ଭୂତି ଶେଷ ହେବ ନାହିଁ, ସରିଗଲା ଭୂତି, ଭଗବାନଙ୍କର ଶକ୍ତି ସରିଗଲା, ସରିବ ନାହିଁ। ଭଗବାନ ଏତେ ଶକ୍ତି ରହିଛି, ଅନନ୍ତ ଶକ୍ତି ଭଗବାନ ଆଦି ପୁରୁଷ, ସେ ହେଉଛନ୍ତି ମୂଳ ପୁରୁଷ ଭଗବାନ ଗୋବିନ୍ଦ ଆଦି ପୁରୁଷଙ୍କ ତମଙ୍ଗ ଭଜା। ତେଣୁ ବନଚର ତଟେଷୁ ଚରନ୍ତି ବେଣୁନା ହୋଇଛି ଘାସ ଯଦାହି। ତେଣୁ ବନଚର ମାନେ ଗିରିତଟରେ ଗିରି ତଳେ ଯେଉଁ ଉପତ୍ୟକା ମାନଙ୍କରେ ଯେତେବେଳେ ଚରୁଛନ୍ତି, ବିଶେଷ ଭାବରେ ଗାଭୀମାନେ, ବୃଷମାନେ, ମଇଁଷିମାନେ ଇତ୍ୟାଦି, ତେଣୁ ବେଣୁନା ହୋଇଛି ଘାସ ଯଦାହି, ବେଣୁରେ ତାକୁ ଆହ୍ୱାନ କରୁଛନ୍ତି, ଯଦି ଦୂରରୁ ଚାଲିଗଲେ ବା କ'ଣ ହେଲା ଏଇଭଳିଆ ବେଣୁରେ ତାଙ୍କୁ ଆହ୍ୱାନ କରିବେ। ତେଣୁ ବନଲତା ସ୍ତରବ ଆତ୍ମନି ବିଷ୍ଣୁ ବ୍ୟଞ୍ଜୟନ୍ତ୍ୟ ଇବ ପୁଷ୍ପ ଫଳାଡ଼ିଆ ପ୍ରଣତ ଭାର ବିଟପା ମଧୁଧାରା ପ୍ରେମ ହୃଷ୍ଟ ତନବ ବୃଷୁଷ୍ମ। ବନଲତା ସ୍ତର ଭଗବାନ ବେଣୁ ବାଦନ କରିଦେଉଛନ୍ତି, ଏହା କ'ଣ କହିବା ତାର ପ୍ରଭାବ। ଗୋପୀମାନେ ଏଇଟାକୁ ତାଙ୍କର ବୃନ୍ଦାବନ ରହିକରି, ତାଙ୍କର ଗୃହରେ ରହିକରି ବା ଏକାନ୍ତ ସ୍ଥାନରେ ବସିକି ତାଙ୍କ ସାଙ୍ଗ ସଖୀମାନଙ୍କ ସହିତ ଏଇଟା ଆଲୋଚନା କରୁଛନ୍ତି। ଭଗବାନ ସେଠି ବୃନ୍ଦାବନ ରହିଛନ୍ତି, ଗୋଚାରଣ କରୁଛନ୍ତି। ତେଣୁ ଏଠି କହୁଛନ୍ତି ଯେତେବେଳେ ଭଗବାନ ବେଣୁନାୟନ କରୁଛନ୍ତି, ବନଲତା ତରବ ଆତ୍ମନି ବିଷ୍ଣୁ, ବନରେ ଯେତେ ଲତା ସବୁ ରହିଛନ୍ତି, ତରୁ ଜୈବ ବୃକ୍ଷ ସବୁ ରହିଛନ୍ତି, ସମସ୍ତେ ଆତ୍ମନି ବିଷ୍ଣୁ ଶ୍ରୀ ଭଗବାନଙ୍କ ଯେଉଁ ବେଣୁନାଦ ଶୁଣିକରି ବ୍ୟଞ୍ଜନ୍ତ ଇବ ପୁଷ୍ପଫଳା ଢିଆ, ସବୁ ବେଣୁନାଦରେ ସେ ଶ୍ରୀ ସୀତାରାମ ଲକ୍ଷ୍ମଣ ହନୁମାନ ଯୋଉଠି ବେଣୁନାଦରେ ସବୁ ତରୁମାନେ ବା ଲତାମାନେ ସବୁ ପୁଷ୍ପ ଫଳ ସବୁ ଆସିଗଲା ବେଣୁନାଦରେ, ଭଗବାନଙ୍କର ଅଦ୍ଭୁତ ବେଣୁ ପୁଷ୍ପ ଫଳା ଢିଆ। ଏବଂ ପ୍ରଣତ ଭାର ବିଟପା ମଧୁଧାରା, ଏବଂ ସବୁ ବୃକ୍ଷମାନଙ୍କରୁ ବା ଲତାମାନଙ୍କରୁ ସବୁ ମଧୁ କ୍ଷରିତ ହେଉଛି, ମଧୁ କ୍ଷରିତ ହେଉଛି, ଏବଂ ପ୍ରଣତ ଭାର ବିଟପା ଏତେ ଭାର ହୋଇଯାଇଛି ଫଳରେ ବା ଫୁଲରେ ସବୁ ନଇଁ ପଡ଼ୁଛନ୍ତି ଭାର ବିଟପା। ପ୍ରେମ ହୃଷ୍ଟ ତନବ ବାବୁ ସୁଷ୍ମ, ତାଙ୍କର ଶରୀରରେ ରୋମାଞ୍ଚ ଜାତ ହେଉଛି ବେଣୁନାଦ ଶୁଣିକରି। ତେଣୁ ବୃନ୍ଦାବନର ବୃକ୍ଷମାନେ ବା ଲତାମାନେ କେତେ ଉନ୍ନତ ସ୍ତରର ସ୍ଥିତିରେ ଅଛନ୍ତି ସେଇଟା ଆମେ ଏଇଥିରୁ ଜାଣିବା। ସେମାନେ ସାଧାରଣ ବୃକ୍ଷ ନୁହନ୍ତି, ଭଗବାନଙ୍କର ସେମାନେ ଶ୍ରେଷ୍ଠ ଭକ୍ତ ସବୁ ସେମାନେ। ତେଣୁ ଏଇଭଳି ଭାବରେ ଏ 4 ଶ୍ଳୋକକୁ ଗୋଟିଏ ଥର କୁହାଯାଇଛି, ତାର ଥରେ ଗୋଟିଏ ଅର୍ଥ ପ୍ରକାଶ କରୁଛନ୍ତି। ତେଣୁ ସେଠି କୁହାଯାଏ ଦର୍ଶନୀୟ ତିଳକ ବନମାଳା, ଭଗବାନଙ୍କ ରୂପ କିଭଳି ରହିଛି ନା ଦର୍ଶନୀୟ, ବହୁତ ସୁନ୍ଦର ଦେଖାଯାଉଛନ୍ତି ଭଗବାନ ରୂପ, ଦର୍ଶନର ଯୋଗ୍ୟ ଭଗବାନଙ୍କ ରୂପ ଦର୍ଶନୀୟ ତିଳକ, ତିଳକ କରିଛନ୍ତି ଭଗବାନ, ଭଗବାନ ଏବେ ତିଳକ କରୁଛନ୍ତି, କସ୍ତୁରୀ ତିଳକ ମୂଳଭାଗ ପଟେଳି ବକ୍ଷ ସ୍ଥଳେ କୌସୁଭମ ନା ସାଗରେ ବରଭବତି କଙ୍କର ତେଳେ ବେଣୁଙ୍କରେ କଙ୍କଣ ସର୍ବାଙ୍ଗୀ ହରିଚନ୍ଦନମ ସୁରଳିତ କଣ୍ଠେ ଯେ ମୁଁ ତାହା ଭଳି ଗୋପସ୍ତ୍ରୀ ପରିବେଷ୍ଟିତ ବିଜୟ ଗୋପାଳ ପିଲାମଣି। ଏଇଟାକୁ ଗୋଟିଏ ଥରେ ଜଣେ ଭାଗବତକାର ଏଇଟା କହୁଥିଲେ, ଚୋରଟି ଶୁଣୁଥିଲେ ଏଇଟା, ଶୁଣିଲେ ଏଭଳି ଭାବରେ ଚୋରି କରୁଛନ୍ତି ବିଭିନ୍ନ ସ୍ଥାନରୁ, କିନ୍ତୁ ତାଙ୍କର ଆବଶ୍ୟକତା ପୂର୍ଣ୍ଣ ହୋଇପାରୁନାହିଁ। ଏଇଭଳି ଗୋଟିଏ ଜଣେ ବ୍ୟକ୍ତି ଅଛନ୍ତି ବା ଭଗବାନ ଅଛନ୍ତି ଯାହାଙ୍କର ସବୁ ଏତେ ସୁନ୍ଦର ସୁନ୍ଦର ଅଳଙ୍କାର ସବୁ ରହିଛି, କହିକିରି ସିଏ ତାକୁ ଚୋରି ଦେଖିଲେ, ସେ ବକ୍ତା କହିଲେ କେଉଁଠି ଅଛି ସେ ଲୋକ କହ ଚୋରି କରିବ, ସିଏ ଛାଡ଼ିବା ପାଇଁ ଆରମ୍ଭ କଲାଣି। କହିଲେ ମୁଁ ଜାଣିଛି, ଖାଲି ମୁଁ ସିନା କହିଦେଉଛି, ମୁଁ କବିତା ଦେଖିନାହିଁ, କିନ୍ତୁ ମୁଁ ଶୁଣିଛି ସିଏ ବୃନ୍ଦାବନରେ ରହନ୍ତି, ତେଣୁ ସେ ଚୋର ଗଲେ ବୃନ୍ଦାବନ ଭଗବାନ ତ ଅନ୍ୱେଷଣ କରୁଛନ୍ତି, କେଉଁଠି ସିଏ ସବୁ ଲଗେଇଛନ୍ତି, ରଣାଟ ପଟାଳୀ କକ୍ଷେଶ୍ୱର କେଉଁ ଶୁଭମ ଏସବୁ ରହିଛି। ତେଣୁ ଭଗବାନ ଦର୍ଶନ ଦେଲେ, ଭଗବାନ ତ ଦର୍ଶନ ଦେଲେ, ଆଉ ଭଗବାନ ରୂପରେ ସେ ମୋହ ହେଇଗଲେ କ'ଣ ସେ ଚୋରି କରିବେ, ସେ ସେଇଠି ରହିଗଲେ ଭଗବାନ ଭକ୍ତ ହେଇଗଲେ, ଏଇଭଳି ଭାବରେ କଥା ରହିଛି, ଏ ଶ୍ଳୋକଟିର ଗୁରୁତ୍ୱ ରହିଛି। ତେଣୁ ଭଗବାନ ଏଇଭଳି ଭାବରେ ଦର୍ଶନୀୟ ତିଳକ ବନମାଳା, ବନମାଳା ଧାରଣ କରିଛନ୍ତି। ଭଗବାନ ମାଳାର ନାମ ହେଉଛି ବୈଜନ୍ତୀ, ପାଞ୍ଚ ପ୍ରକାର ପୁଷ୍ପ, ଦିବ୍ୟ ଗନ୍ଧ ତୁଳସୀ ମଧୁମତୀ, ଏ ଫୁଲମାଳା ଧାରଣ କରିଛନ୍ତି, ଦିବ୍ୟ ଗନ୍ଧ ଆସୁଛନ୍ତି। ଭଗବତ ଗୀତାରେ ଭଗବାନ କହିଲେ ପୁଣ୍ୟ ଗନ୍ଧାଙ୍କୁ ଦିବ୍ୟାଙ୍କ, ପୃଥିବୀର ଯେଉଁ ଗନ୍ଧ ରହିଛି ଦିବ୍ୟ ପୁଣ୍ୟ ଗନ୍ଧ, ଏଇଟା ହେଉଛି ଭଗବାନଙ୍କର ଠାରୁ ଆସୁଛନ୍ତି, ସେଇ ଭଗବାନ ସେଇ ଗନ୍ଧରେ ଉପସ୍ଥିତ ଅଛନ୍ତି, ଭଗବାନ ଶକ୍ତି ଏଇଟା। ତେଣୁ ଦିବ୍ୟ ଗନ୍ଧ ତୁଳସୀ ମଧୁମତୀ, ତୁଳସୀର ଯେଉଁ ଗନ୍ଧ ରହିଛି ସୁଗନ୍ଧି କ'ଣ କହିବା, ଆମେ ଭାବୁଛୁ ତୁଳସୀର କ'ଣ ସୁବାସ ଅଛି, କିନ୍ତୁ ତୁଳସୀର ସୁବାସଟାକୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହିଛନ୍ତି। ଏଇ ଆର ବର୍ଣ୍ଣନା କରାଯାଇଛି, ଯେତେବେଳେ ଯାଇଥିଲେ ଚାରି କୁମାର ବୈକୁଣ୍ଠ ଲୋକକୁ ଯାଇଥିଲେ, ତୃତୀୟ ସ୍କନ୍ଦ 15 ଅଧ୍ୟାୟରେ ବର୍ଣ୍ଣନା କରାଯାଇଛି, କେବଳ ଭଗବାନଙ୍କର ଯେଉଁ ପାଦ ପଦ୍ମରେ ଅଦ୍ଭୁତ ତୁଳସୀର ମକରନ୍ଦ ବାୟୁ ତାଙ୍କର ଯେତେବେଳେ ନାସିକା ଗହ୍ୱରରେ ପ୍ରବେଶ କଲା, ସେତେବେଳେ ସେ ଅପୂର୍ବ ଶିହରଣ ପ୍ରାପ୍ତ ହେଲେ, ତା ପୂର୍ବରୁ ସେ ଜ୍ଞାନ ମାର୍ଗରେ ଭଗବାନଙ୍କର ବ୍ରହ୍ମ ଚିନ୍ତନ କରୁଥିଲେ, କିନ୍ତୁ ଯେତେବେଳେ ଭଗବାନ ରୂପ ଦେଖିଲେ, ଭଗବାନ ପାଦ ପଦ୍ମର ଅଦ୍ଭୁତ ତୁଳସୀର ମକରନ୍ଦ ବାୟୁକୁ ଯେତେବେଳେ ଆଗ୍ରହଣ କଲେ, ସେତେବେଳେ ସେ ମୁକ୍ତ ହୋଇଗଲେ। ତୁଳସୀର ମହିମା ସେ ବର୍ଣ୍ଣନା କରାଯାଇଛି, ତୃତୀୟ ସ୍କନ୍ଦ 15 ଅଧ୍ୟାୟରେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଗୋଟେ ଶ୍ଳୋକ କହିଛନ୍ତି, ତାହାର ଆମେ ଏତେ ଉନ୍ନତ ନୁହଁ ସେ ସୁବାସକୁ ଆଗ୍ରହଣ କରିବା ପାଇଁ, କିନ୍ତୁ ତୁଳସୀର ସୁବାସ ଯେଉଁ ରହିଛି ବହୁତ ଶ୍ରେଷ୍ଠ ସୁବାସ। ଦିବ୍ୟ ଗନ୍ଧ ତୁଳସୀ ମଧୁମତୀ, ମଧୁମତୀ ମଧୁ ଯେଉଁ ମଧୁମକ୍ଷୀମାନେ ମହୁବାଛିମାନେ ସେମାନେ ପାଗଳ ହେଇଯାଉଛନ୍ତି, ମତେଇ ପାଗଳ ହେଇଯାଉଛନ୍ତି ସେ ଗନ୍ଧ ପ୍ରାପ୍ତ ହେଇକି। ମହୁମାଛିମାନେ ସାଧାରଣ ବ୍ୟକ୍ତି ନୁହନ୍ତି, ସେମାନେ ସବୁ ନାରଦ ଇତ୍ୟାଦି ମୁନିମାନେ ସବୁ, ଭଗବାନଙ୍କର ଲୀଳା ଛୋଟିଆ କଥା, ଆମକୁ ସୁଯୋଗ ମିଳୁଛି ଆମେ ସବୁ ଆଲୋଚନା କରୁଛେ। କିନ୍ତୁ ଅଳିକୁଳେଇ ଅଲଘୁ ଗୀତମ ଅଭିଷ୍ଟମ, ଅଳିକୁଳେଇ ଅଳିମାନେ ଏ ମଧୁମତୀମାନେ ଏମାନେ ଲଘୁ ଗୀତ ଅଭିଷ୍ଟମ ଗୁରୁ ଧୀରେ ଧୀରେ ହେଇକିରି ସବୁ ଗାନ କରୁଛନ୍ତି, ଭଗବାନଙ୍କର ଗୁଣଗାନ କରୁଛନ୍ତି ଅନୁଚରୀ, ସମସ୍ତ ଅନୁଚରୀ ଭଗବାନଙ୍କର, ଖାଲି ଯେ ସଖାମାନେ ଅନୁଚର ତା ନୁହଁ, ଗାଭୀମାନେ ପୁଷ୍ପ ପୁତ୍ର କ'ଣ ବୃକ୍ଷ ଲତା ସବୁକିଛି, ମଧୁମତୀମାନେ ମଧୁମକ୍ଷୀମାନେ ମଧ୍ୟ ସେଇଭଳି ଭାବରେ। ତେଣୁ ସରସୀ ସାରସ ହଂସ ବିହଙ୍ଗାସ, ସେଠି ଯେଉଁ ସବୁ ସରସୀ ରହିଛି ସେମାନଙ୍କରେ ପୁଷ୍କରିଣୀ ମାନଙ୍କରେ, ସାରସ ହଂସ ବିହଙ୍ଗା ବିଭିନ୍ନ ଜଳଜୀବ ନବଲକ୍ଷାଣୀ, ଜଳଜ ନବଲକ୍ଷାଣୀ ରହିଛନ୍ତି ପକ୍ଷୀମାନେ, ଏହି ପକ୍ଷୀମାନେ ମଧ୍ୟ ଜଳରେ ମଧ୍ୟ ସାରସ ହଂସ ଇତ୍ୟାଦି ବିହଙ୍ଗ ଅନ୍ୟ ପକ୍ଷୀମାନେ ମଧ୍ୟ ସେ ଜଳରେ ବିହରଣ କରୁଛନ୍ତି। ଚାରୁ ଗୀତ ହୁଏତ ଚେତ ସେ ଏତ୍ୟ, ଚାରୁ ଗୀତ ଏମାନେ ଯେଉଁ ନାଦ କରୁଛନ୍ତି ବା ସରସୀ ସାରସୀମାନେ ଯେଉଁ କୁଜନ କରୁଛନ୍ତି ସେଇଟା ମୋତେ ବହୁତ ସୁନ୍ଦର ଲାଗୁଛି, କିନ୍ତୁ ଭଗବାନଙ୍କ ବେଣୁ ଗୀତ ବହୁତ ସୁନ୍ଦର। ଚାରୁ ଗୀତ ହୃତ ଚେତ ସେ ସମସ୍ତଙ୍କର ଚେତନାର ହୃଦୟ ସେଥିରେ ମୋହ ହେଇଯାଉଛି ସେ ରୂପ ଶୁଣିକିରି, ହୃତ ଚେତ ସେ ଏତ୍ୟ ହରିମ ଉପାସ ତେ ଯତ ଚିତ୍ତା। ତେଣୁ ଭଗବାନଙ୍କର ଏହିଭଳି ଭାବରେ ସେ ଯେଉଁ ସଙ୍ଗୀତକୁ ଶ୍ରବଣ କରୁଛନ୍ତି, ଏହି ମାଧ୍ୟମରେ ଭଗବାନଙ୍କୁ ଉପାସନା କରୁଛନ୍ତି। ହଁ ତ ମିଳିତ ଦୃଶ ଦ୍ରୁତ ମୌନ, ମିଳିତ ଦୃଶ ଚକ୍ଷୁ ବନ୍ଦ କରିଦେଇଛନ୍ତି ଭଗବାନ, ସେ ବଂଶୀନାଦ ଶୁଣିକିରି ଚକ୍ଷୁ ବନ୍ଦ କରିଦେଇଛନ୍ତି, ଦ୍ରୁତ ମୌନ, ଆଉ ସେ ଯେଉଁ ତାଙ୍କ ଭିତରେ ଯେଉଁ କଥା ହେଉଥିଲେ ସେ ସବୁ ବନ୍ଦ ହେଇଗଲା, ଏଇଭଳି ଭାବରେ ଭଗବାନ ଗୀତକୁ ଶ୍ରବଣ କରୁଛନ୍ତି। ଆମେ ଆଉ ଟିକା ପଢ଼ିବା ନାହିଁ, ଖାଲି ଓଡ଼ିଆରେ ଯାହା ଲେଖା ହେଇଛି ସେଠି କରିଦେବା। ସେ ବିଷ୍ଣୁ ଚକ୍ରବର୍ତ୍ତୀ ଠାକୁର ଏହି ଶ୍ଳୋକ ସମୂହ ଉପରେ ବିଭିନ୍ନ ଦୃଷ୍ଟାନ୍ତମୂଳକ ଭାଷ୍ୟ ପ୍ରଦାନ କରିଛନ୍ତି, ସେ ସାଦୃଶ୍ୟ ପ୍ରଦାନ କରିଛନ୍ତି ଯେ କୌଣସି ଗୃହସ୍ଥ ବୈଷ୍ଣବ ଯେପରି ସଂକୀର୍ତ୍ତନ ଦଳର ଆଗମନ ଶ୍ରବଣ କରି ବିହୋଳ ହୋଇ ଉଠନ୍ତି ଏବଂ ପ୍ରଣାମ ନିବେଦନ କରନ୍ତି, ଠିକ୍ ସେହିପରି ବୃନ୍ଦାବନ ବୃକ୍ଷଲତା ଆଦି କୃଷ୍ଣଙ୍କ ବଂଶୀଧ୍ୱନି ଶ୍ରବଣ କରି ଅଭିଭୂତ ହୋଇଉଠି ସେମାନଙ୍କ ଶାଖା ସମୂହ ଅବନତ କରନ୍ତି। ଶ୍ଳୋକ 10ରେ କହୁଛନ୍ତି, ଦର୍ଶନୀୟ ତିଳକ ଶବ୍ଦ ମାଧ୍ୟମରେ ନିର୍ଦ୍ଦେଶ କରାହେଉଛି ଯେ ଭଗବାନ କେବଳ ଯେ ଦର୍ଶନ ମନୋହାରୀ ତା ନୁହେଁ, ସେ ବୃନ୍ଦାବନର ଖଣିରୁ ଅଣାଯାଇଥିବା ମୃତ୍ତିକାରୁ ସଂଗୃହିତ ଚିତ୍ତାକର୍ଷକ ଗୈରିକ ତିଳକ ସଜାଇ ନିଜକୁ ମନୋରମ କରିଥିଲେ। ଶ୍ରୀ ବିଷ୍ଣୁ ଚାକୁର ଠାକୁର ବିଶେଷ ଭାବରେ ବର୍ଣ୍ଣନା କରିଛନ୍ତି ଯେ ତୁଳସୀ ଯଦିଓ ନାନା ଭାବରେ ମହିମାନ୍ୱିତ, ସାଧାରଣତଃ ସୁଗନ୍ଧି ଗଛ ବୋଲି ତାହା ବିବେଚିତ ହୁଏ ନାହିଁ। ଆମେ କେହି ଜାଣିନୁ ତୁଳସୀ ଯେତେ ସୁଗନ୍ଧ ରହିଛି ବୋଲି। ତଥାପି ଭୋର ସମୟରେ ତୁଳସୀ ଗଛ ଯେଉଁ ଦିବ୍ୟ ସୁବାସ ପ୍ରକାଶ କରେ ତାହା ସାଧାରଣ ମନୁଷ୍ୟମାନେ ଉପଲବ୍ଧି କରିପାରନ୍ତି ନାହିଁ, କେବଳ ଦିବ୍ୟ ଭାବସମ୍ପନ୍ନ ମନୁଷ୍ୟମାନେ ତାହା ଉପଲବ୍ଧି କରନ୍ତି। ପରମେଶ୍ୱର ଭଗବାନ ପରିହିତ ଫୁଲମାଳାରୁ ସମବେତ ମହୁମାଛି ନିଶ୍ଚୟ ଏହି ସୌରଭ ଗ୍ରହଣ କରୁଥିଲେ। ଶ୍ରୀ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ଭାଗବତମ 3:15-19 ଉଦ୍ଧୃତ ପ୍ରଦାନ କରି ଉଦ୍ଧୃତି ପ୍ରଦାନ କରି କହିଛନ୍ତି ଯେ ବୈକୁଣ୍ଠରେ ଅତି ସୁଗନ୍ଧ ତରୁଣତା ମଧ୍ୟ ତୁଳସୀ ଦେବୀଙ୍କ ସହ ବିଶେଷ ଗୁଣାବଳୀର ସମାଧାନ କରନ୍ତି। ଏଭଳି ଭାବରେ ଆଚାର୍ଯ୍ୟମାନେ ବହୁତ ଟୀକା କରିଛନ୍ତି, ଆମ ସମୟ ନାହିଁ। ଆମେ କଥା କରିବୁ ବିଶ୍ୱାନ୍ତ ଜୟ ଶ୍ରୀ ଭାଗବତମ କି ଜୟ ଶ୍ରୀ ଗୋପା ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମ୍ବେ ଗୌରଭକ୍ତ କି ନିଧାଇ ଗୋପ୍ରମାନନ୍ଦୀ।